ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ. ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ କ୍ରିଷ୍ଣା ନଦୀ ଉପରେ ଏକ କାଚ ପୋଲ ନିର୍ମାଣ ଘୋଷଣା କଲେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ. ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଜାତିସଂଘ ମହାସଚିବଙ୍କ ଦୃଢ଼ ନିନ୍ଦା. ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦେଶର ବେସାମରିକ ସୁରକ୍ଷା ସଂସ୍ଥାର ପ୍ରସ୍ତୁତି ନେଇ ଆସନ୍ତାକାଲି ମକ୍ଡ୍ରିଲ୍ କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ. ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ ଅମୀମାଂସିତ ଭାବେ ଶେଷ. କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବୈଠକ ଗତକାଲି ଅନୁଷ୍ଠିତ ହୋଇଛି ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ କମିଟିର ଅନ୍ୟ ଦୁଇ ସଦସ୍ୟ ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଯୋଗ ଦେଇଥିଲେ. ପରବର୍ତ୍ତୀ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି. ବର୍ତ୍ତମାନର ନିର୍ଦ୍ଦେଶକ ପ୍ରବୀଣ ସୁଦ୍ଙ୍କ ଦୁଇବର୍ଷର କାର୍ଯ୍ୟକାଳ ଆସନ୍ତା 25 ତାରିଖରେ ଶେଷ ହେଉଛି. ସୂଚନାଯୋଗ୍ୟ, ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ନିଯୁକ୍ତି କମିଟିର ସୁପାରିଶ ଆଧାରରେ କରାଯାଇଥାଏ. ହାଇଦ୍ରାବାଦ ବିଜୟୱାଡ଼ା ରାଜପଥକୁ 3 ମାସ ମଧ୍ୟରେ 6 ଲେନ୍ରେ ପରିଣତ କରିବାକୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଛନ୍ତି. ଏଥିପାଇଁ 10,000 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି. ହାଇଦ୍ରାବାଦର ଆମ୍ବରପେଟ୍ଠାରେ ଆୟୋଜିତ ଜନସଭାକୁ ଗତ ସନ୍ଧ୍ୟାରେ ସମ୍ବୋଧନ କରି ଶ୍ରୀ ଗଡ଼କରୀ କହିଛନ୍ତି, ଆଗାମୀ ବର୍ଷଗୁଡ଼ିକରେ ତେଲେଙ୍ଗାନା ରାଜ୍ୟର ସଡ଼କ ଯୋଗାଯୋଗକୁ ଅଧିକ ବ୍ୟାପକ କରାଯିବ. ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ କ୍ରିଷ୍ଣା ନଦୀ ଉପରେ ଏକ କାଚ ପୋଲ ନିର୍ମାଣ କରିବାକୁ ମଧ୍ୟ ସେ ଘୋଷଣା କରିଛନ୍ତି. ଏହି ଗସ୍ତ ଅବସରରେ ଶ୍ରୀ ଗଡ଼କରୀ ତେଲେଙ୍ଗାନାରେ 6,100 କୋଟି ଟଙ୍କାର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି.
ରାଜକା ଟ୍ରାଇବାଲ ଜିଲ୍ଲା ମୁଲୁଗୁ ହୋ ୟା କୋଠାଗୁଡମ ଚାହେ ଜିଲ୍ଲା ଆଦିଲାବାଦ ହୋ ୟା ଗଡ଼ୱାଲ ରାଜ୍ୟ କେ କିସି କୋନେ ସେ ହାଇଦ୍ରାବାଦ ଆନା ଔର ଜାନା ଅବ ବହୁତ ଜଲ୍ଦି ଆସାନ ହୋ ଜାଏଗା। ହମାରୀ ସରକାର ରେ ପୁରୀ ତେଲଙ୍ଗାନା ମେ ରାଷ୍ଟ୍ରୀୟ ରାଜମାର୍ଗୋ କୋ କାଫି ବଢିଆ ପ୍ଲାନିଂ କରକେ ଜାଲ ବିଛାନେ କି କୋଶିଶ କିଏ।
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଭାରତୀୟ ଗବେଷକଙ୍କ ପାଇଁ ଏକ ମୌଳିକ କୃତ୍ରିମ ବୁଦ୍ଧିମତା ଆର୍କିଟେକ୍ଟର ନିର୍ମାଣ ଉପରେ ଗୁରୁତ୍ୱ ଦେଇଛନ୍ତି। ନୂଆଦିଲ୍ଲୀରେ ଗତକାଲି ବିଭାଗୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଏଆଇ ନେତୃତ୍ୱାଧୀନ ଉଦ୍ଭାବନ, ଡିପ୍ଟେକ୍ ଷ୍ଟାର୍ଟଅପ୍ ଏବଂ ଉନ୍ନତ ଭିତ୍ତିଭୂମି ଆଧାରିତ ବିଜ୍ଞାନଭିତ୍ତିକ ଅଭିବୃଦ୍ଧିରେ ନୂତନ ଦିଗ୍ଦର୍ଶନ ପାଇଁ ସେ ଆହ୍ୱାନ ଦେଇଛନ୍ତି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଡକ୍ଟର ସିଂ ନବଗଠିତ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ ଏଏନ୍ଆର୍ଏଫ୍ର ଭୂମିକା ଏବଂ ଜିଓସ୍ପେଶାଲ ଇନିସିଏଟିଭ୍ ଭଳି ଜାତୀୟ ଅଭିଯାନ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଏଏନ୍ଆର୍ଏଫ୍ ମିଶନ କାର୍ଯ୍ୟକାରିତା ନେଇ ସଚେତନତା ସୃଷ୍ଟି ଉପରେ ଏହାର ନବନିଯୁକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫେସର ଅଜୟ କରଣ୍ଡିକରଙ୍କୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସହ ସମନ୍ୱୟ ରକ୍ଷା କରି ସହଯୋଗର ସୁଯୋଗ ସୃଷ୍ଟି କରିବାକୁ ଡକ୍ଟର ସିଂ ଆହ୍ୱାନ ଦେଇଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଦୃଢ଼ ନିନ୍ଦା କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସେ ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ନିରୀହ ଲୋକଙ୍କ ଉପରେ ଆକ୍ରମଣ ଗ୍ରହଣଯୋଗ୍ୟ ନୁହେଁ ଏବଂ ଏଥିରେ ସଂଶ୍ଳିଷ୍ଟଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି। ନ୍ୟୁୟର୍କର ଜାତିସଂଘ ମୁଖ୍ୟାଳୟଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରି ଶ୍ରୀ ଗୁଟେରସ୍ କହିଛନ୍ତି, ଭାରତ ପାକିସ୍ତାନ ମଧ୍ୟରେ ସୃଷ୍ଟ ଉତ୍ତେଜନାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଛି। ସେ କହିଛନ୍ତି, ଏହି ଦୁଇ ଦକ୍ଷିଣ ଏସୀୟ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ଚଳିତ ବର୍ଷ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ତେବେ ଶାନ୍ତି ପ୍ରତିଷ୍ଠା ପାଇଁ ଜାତିସଂଘ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବ ବୋଲି ଶ୍ରୀ ଗୁଟେରସ୍ ପ୍ରତିଶ୍ରତି ଦେଇଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ 15 ଜଣିଆ ଜାତିସଂଘ ସୁରକ୍ଷା ପରିଷଦ ଗୋଷ୍ଠୀର ସଦସ୍ୟ ନୁହେଁ। ତେବେ ଏହି ରୁଦ୍ଧଦ୍ୱାର ବୈଠକ ପାଇଁ ପାକିସ୍ତାନ ପକ୍ଷରୁ ଅନୁରୋଧ କରାଯାଇଥିଲା। ଦେଶର ବେସାମରିକ ସୁରକ୍ଷା ସଂସ୍ଥାର ପ୍ରସ୍ତୁତି ନେଇ ସମୀକ୍ଷା କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛି। ଏଥିପାଇଁ ଆସନ୍ତାକାଲି ମକ୍ଡ୍ରିଲ୍ କରିବାକୁ କୁହାଯାଇଛି। ଦେଶର 244 ଶ୍ରେଣୀଭୁକ୍ତ ବେସାମରିକ ସୁରକ୍ଷା ଜିଲ୍ଲାରେ ତୃଣମୂଳ ସ୍ତର ପର୍ଯ୍ୟନ୍ତ ଏହି ମକ୍ଡ୍ରିଲ୍ ଆୟୋଜନ କରିବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଆଜି ଏ ନେଇ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକରେ ଯୋଗଦେବେ। ଶତ୍ରୁପକ୍ଷ ଆକ୍ରମଣ ସମୟ ସମୟରେ ନାଗରିକ ସୁରକ୍ଷା ଦିଗ ଉପରେ ପଦକ୍ଷେପ ନେବା ସହ ସାଧାରଣ ଜନତା ଏବଂ ଛାତ୍ରଛାତ୍ରୀଙ୍କୁ ଏ ନେଇ ପ୍ରଶିକ୍ଷଣ ପ୍ରଦାନ କରିବା ଏହି ମକ୍ଡ୍ରିଲ୍ର ମୁଖ୍ୟ ଉଦ୍ଦେଶ୍ୟ। କାନାଡ଼ାର ଟରଣ୍ଟୋରେ ଆୟୋଜିତ ଏକ ରାଲିରେ କାନାଡ଼ାର ପ୍ରବାସୀ ଭାରତୀୟଙ୍କ ବିରୁଦ୍ଧରେ ଧମକପୂର୍ଣ୍ଣ ଭାଷା ଏବଂ ବ୍ୟବହୃତ ଚିତ୍ରକୁ ନେଇ ଭାରତ ଗଭୀର ଉଦ୍ବେଗ ପ୍ରକାଶ କରିଛି। ନୂଆଦିଲ୍ଲୀସ୍ଥିତ କାନାଡ଼ା ଉଚ୍ଚାୟୁକ୍ତଙ୍କୁ ଏ ନେଇ କଠୋର ଶବ୍ଦରେ ଭାରତ ନିଜର ପ୍ରତିକ୍ରିୟା ପ୍ରକାଶ କରିଛି। ସେଠାରେ ଘୃଣା ପ୍ରସାର କରୁଥିବା ଏବଂ ଉଗ୍ରବାଦ ଓ ବିଚ୍ଛିନ୍ନତାବାଦୀ ଚିନ୍ତାଧାରାକୁ ସମର୍ଥନ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ କାନାଡ଼ା କର୍ତ୍ତୃପକ୍ଷଙ୍କୁ ଆହ୍ୱାନ ଦେଇଛି। ସୂଚନାଯୋଗ୍ୟ, ଗତ ରବିବାର ଦିନ ଟରଣ୍ଟୋରେ ବାହାରିଥିବା ରାଲିରେ ଭାରତର ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ବିରୁଦ୍ଧରେ ଅପମାନସୂଚକ ଚିତ୍ର ଏବଂ ଧମକପୂର୍ଣ୍ଣ ଭାଷା ଆଧାରିତ ପ୍ଲାକାର୍ଡମାନ ପ୍ରଦର୍ଶନ କରାଯାଇଥିଲା। ୟେମେନ୍ର ଲୋହିତ ସାଗର ସହର ହୋଦେଇଦାରେ ହୁତି ବିଦ୍ରୋହୀଙ୍କ ଉପରେ ଇସ୍ରାଏଲ୍ ପକ୍ଷରୁ ଆକ୍ରମଣ କରାଯାଇଛି। ଇସ୍ରାଏଲ୍ର ମୁଖ୍ୟ ବିମାନ ବନ୍ଦରରେ ବିଦ୍ରୋହୀଙ୍କ ପକ୍ଷରୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣର ଗୋଟିଏ ଦିନ ପରେ ଇସ୍ରାଏଲ୍ ସେନା ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ହୁତି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ହୋଦେଇଦାର ବନ୍ଦର ଏବଂ ବାଜିଲ୍ ଜିଲ୍ଲା ସ୍ଥିତ ଏକ ସିମେଣ୍ଟ କାରଖାନା ତଥା ଅନ୍ୟାନ୍ୟ ସ୍ଥାନକୁ ମିଶାଇ 6 ଜାଗାରେ ଇସ୍ରାଏଲ୍ ପକ୍ଷରୁ ଆକାଶମାର୍ଗରୁ ଆକ୍ରମଣ କରାଯାଇଛି। ଇସ୍ରାଏଲ୍ ଗଣମାଧ୍ୟମ କହିଛି ଏହି ଆକ୍ରମଣରେ ବାୟୁସେନାର 12 ଯୁଦ୍ଧ ବିମାନ ଅଂଶଗ୍ରହଣ କରିଥିଲା। ହୁତି ପରିଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଆକ୍ରମଣରେ ଅତି କମ୍ରେ 21 ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ୟେମେନ୍ର ରାଜଧାନୀ ସାନା ଉପରେ ଗତକାଲି ଆମେରିକା ସେନା ଏକାଧିକ ଆକ୍ରମଣ କରିଛି। ହୁତି ଗଣମାଧ୍ୟମ ଆକ୍ରମଣ ବୃଦ୍ଧି ନେଇ ଚେତାବନୀ ଦେବା ସହ ଗାଜାରେ ହେଉଥିବା ଆକ୍ରମଣ ବନ୍ଦ ନ ହେବା ପର୍ଯ୍ୟନ୍ତ ସାମୁଦ୍ରିକ ମାର୍ଗ ଏବଂ ଇସ୍ରାଏଲ୍ ବିରୁଦ୍ଧରେ ପଦକ୍ଷେପ ଜାରି ରହିବ ବୋଲି କହିଛି। ବ୍ୟାଙ୍କ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କନକାଷ୍ଟ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ ଏବଂ ଏହାର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସୁରେକାଙ୍କ 296 କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି। ଏହି ସମ୍ପତ୍ତି ମଧ୍ୟରୁ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଝାଡ଼ଖଣ୍ଡର ଭୂ ସମ୍ପତ୍ତି ରହିଛି। ସେଲ୍ କମ୍ପାନୀଗୁଡ଼ିକ ମାଧ୍ୟମରେ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁରେକା ପ୍ରାୟ 6,210 କୋଟି ଟଙ୍କାର ବ୍ୟାଙ୍କ ଋଣ ଅର୍ଥକୁ ବେଆଇନ ହସ୍ତାନ୍ତର କରିଥିବାର ଅଭିଯୋଗ ରହିଛି। ତାଙ୍କୁ ଗିରଫ କରାଯିବା ସହ ଏନେଇ ଏକ ମାମଲା ରୁଜୁ ହୋଇଛି। ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂଚନା ଦେଇଛି। WTC ଫରିଦାବାଦ ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡ୍ ସମେତ ଅନ୍ୟାନ୍ୟ ସଂଶ୍ଳିଷ୍ଟ ସଂସ୍ଥାର 2,348 କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଛି। ନିର୍ଦ୍ଦେଶାଳୟ ଏକ ବିବୃତ୍ତିରେ କହିଛି ଏହି ସମ୍ପତ୍ତି ମଧ୍ୟରେ ଦିଲ୍ଲୀ NCR, ଗୁଡ଼ଗାଓଁ, ଫରିଦାବାଦ, ନଏଡ଼ା ଏବଂ ଗୋଆରେ ଥିବା ଜମି ରହିଛି। ଏହି ଗ୍ରୁପ୍ର ମୁଖ୍ୟ ଆଶିଷ ଭାଲ୍ଲା ନିବେଶ ଉପରେ ନିଶ୍ଚିତ ରିଟର୍ଣ୍ଣ ଦେବାର ପ୍ରତିଶ୍ରୁତି ଦେଇ 12,000 ଅଧିକ ନିବେଶକଙ୍କୁ ଠକିଥିବାର ଅଭିଯୋଗ ରହିଛି। ଅନ୍ୟପକ୍ଷରେ ଅର୍ଥରାଶି ଫେରସ୍ତ ନ କରି ତାଙ୍କ ପରିବାର ସଦସ୍ୟଙ୍କ ମାଲିକାନାରେ ଥିବା ଅନ୍ୟ ସଂସ୍ଥାକୁ ଏହି ପାଣ୍ଠି ହସ୍ତାନ୍ତର କରିଛନ୍ତି। ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିବା ପରେ ଗତ 6 ଶ୍ରୀ ଭାଲ୍ଲାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂଚନା ଦେଇଛି। ଦୀଘା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କଠାରୁ ତଦନ୍ତ କମିଟିର ଅନ୍ତରୀଣ ରିପୋର୍ଟ ଗ୍ରହଣ କରିବା ପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଅନେକ ସ୍ଥାନରେ ଜଗନ୍ନାଥ ମନ୍ଦିରଗୁଡ଼ିକରେ ପ୍ରଭୁଙ୍କ ନୀତିକାନ୍ତିରେ ତାଳମେଳ ରହୁନାହିଁ। ଏନେଇ ଶ୍ରୀମନ୍ଦିର ପକ୍ଷରୁ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଜାରି କରାଯିବ। ମନ୍ତ୍ରୀ କହିଛନ୍ତି ଦେଶରେ କେବଳ 4 ଧାମ ରହିଛି, ତେଣୁ କେବଳ ସେହି ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଧାମ ଶବ୍ଦ ବ୍ୟବହାର ହୋଇପାରିବ ନାହିଁ। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ବନ୍ଦ ହୋଇଥିଲା। ଟସ୍ ଜିତି ସନ୍ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 7 ବିନିମୟରେ 133 ସଂଗ୍ରହ କରିଥିଲା। ହାଇଦ୍ରାବାଦର ଅଧିନାୟକ ପ୍ୟାଟ୍ କମିନ୍ସ 3 ୱିକେଟ୍ ଅକ୍ତିଆର କରିଥିଲେ। ତେବେ ବର୍ଷା ଯୋଗୁଁ ସନ୍ରାଇଜର୍ସ ହାଇଦ୍ରାବାଦର ବ୍ୟାଟିଂ ସମ୍ଭବ ହୋଇନଥିଲା। ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଛନ୍ତି। ହାଇଦ୍ରାବାଦ ପ୍ଲେ ଅଫ୍ରୁ ବାଦ୍ ପଡ଼ିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ତାଲିକାର 5 ସ୍ଥାନରେ ରହିଛି। ଆଜି ମୁମ୍ବାଇର ୱାଙ୍କଡ଼େ ଷ୍ଟାଡିୟମ୍ରେ 7:30 ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ। ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ କ୍ରିଷ୍ଣା ନଦୀ ଉପରେ ଏକ କାଚ ପୋଲ ନିର୍ମାଣ ଘୋଷଣା କଲେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଜାତିସଂଘ ମହାସଚିବଙ୍କ ଦୃଢ଼ ନିନ୍ଦା। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦେଶର ବେସାମରିକ ସୁରକ୍ଷା ସଂସ୍ଥାର ପ୍ରସ୍ତୁତି ନେଇ ଆସନ୍ତାକାଲି ମକ୍ଡ୍ରିଲ୍ କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହେଲା।